ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର। ସମ୍ବଲପୁର ନ ରାଜ୍ୟସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଥି ଯୋଗ ଦେଇଛନ୍ ମୁଖ୍ୟମନ୍ତ୍ରୀ। ସାମିଲ ହେଲେ ମନ୍ତ୍ରୀ ବିଧାୟକ। ମହାନଦୀ ଜଲ ବିବାଦ ପ୍ରାଧିକରଣ ନ ପକ୍ଷ ରଖିଲା ଓଡ଼ିଶା। ଅକ୍ଟୋବର 11 ତାରିଖ ହେବା ଆଇବା ଶୁଣାଣି। ପଞ୍ଚାୟତରାଜ ଅନୁଷ୍ଠାନ ମାନକେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର। ଆଉ ଚନ୍ଦ୍ରଗ୍ରହଣ ଲାଗି ଆଇବା କାଲି ପୁରୀ ଶ୍ରୀମନ୍ଦିର ନ ହେବା ଖାସ ନୀତିକାନ୍ତି। ଏଥର ପୁରା ଖବର। ସମ୍ବଲପୁର ସମଲେଇ ମନ୍ଦିର ପରିସର ନ ରାଜ୍ୟସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଚାଲିଛି। ରାଜ୍ୟସ୍ତରୀୟ ନୂଆଖାଇ ଭେଟଘାଟ କମିଟି ତରଫୁ ହୋଇଥିବାର କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍। କାର୍ଯ୍ୟକ୍ରମ ଥି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କର ସହିତ ପଶ୍ଚିମ ଓଡ଼ିଶାର ବିଧାୟକମାନେ ଯୋଗ ଦେଇଛନ୍। ମୁଖ୍ୟମନ୍ତ୍ରୀ ସମ୍ବଲପୁର ପହଞ୍ଚିଲା ଉତ୍ତରୁ ପହିଲା ଇଷ୍ଟଦେବୀ ମା ସମଲେଇ ଆର୍ ପାଟଣେଶ୍ୱରୀଙ୍କର ଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ଲୋକନୃତ୍ୟ ଜରିଏ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ଥି କାର୍ଯ୍ୟକ୍ରମ ଜାଗାକେ ନିଆଯିବାର ଉତ୍ତରୁ ସମାରୋହ ମୂଲ ହୋଇଥିଲା। ପ୍ରତିକୂଲ ପରିସ୍ଥିତିର ମୁକାବିଲା, ଅବ୍ୟବସ୍ଥାର ବିରୋଧ, ସଂସ୍କାର ଆଉ ସାଂସ୍କୃତିକ ଚେତନାର ସମର୍ଥନ କରବାରଟା ସାହିତ୍ୟିକମାନଙ୍କର ଅଭିମୁଖ୍ୟ ଆୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱରର ଗୋଟିଏ ଘରୋଇ ସମ୍ବାଦପତ୍ରର ସାହିତ୍ୟ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଓଡ଼ିଆ ଭାଷାର ସମୃଦ୍ଧି, ସଂରକ୍ଷଣ ଆଉ ବ୍ୟାପକ ପ୍ରଚଳନ ଲାଗି ସରକାର ବହୁତ ଚେଷ୍ଟା ଚଳେଇଛନ୍। ଜାତୀୟ ଶିକ୍ଷାନୀତି 2020 ଅନୁସାରେ କେନ୍ଦ୍ର ସରକାରୀ ଡାକ୍ତରୀ, ଇଞ୍ଜିନିୟରିଂ ସହିତ ଭିନ୍ ଭିନ୍ ପାଠପଢ଼ା ବହି ଓଡ଼ିଆ ଭାଷା ଥି ବାହାର କରବାରକେ ଯାଉଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଭାଷା ସାହିତ୍ୟର ସମୃଦ୍ଧି ଆଉ ବିକାଶ ଲାଗି ଚେଷ୍ଟା ଜାରି ରଖବାରକେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାହିତ୍ୟିକମାନଙ୍କୁ ଆହ୍ୱାନ ଦେଇଛନ୍।
ଇଣ୍ଡୋ ୟୁରୋପୀୟ ଭାଷା ପରିବାରର ଭାରତୀୟ ଆର୍ଯ୍ୟ ଭାଷା ଶାଖାର ଏକ ବରିଷ୍ଠ ସୁଦୂର ପ୍ରାଚୀନ ପ୍ରାଚୀନ ଭାଷା ହେଉଛି ଆମ ଓଡ଼ିଆ ଭାଷା। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ସମୟର ଖାରବେଳଙ୍କ ହାତୀଗୁମ୍ଫା ଶିଳାଲିପି, ତୃତୀୟ ଶତାବ୍ଦୀର ଧଉଳି ଓ ଜୌଗଡ଼ ବୌଦ୍ଧପୀଠର ବିଭିନ୍ନ ଉପାଦାନ, ବହୁ ପ୍ରାଚୀନ ଅଭିଲେଖ, ତାମ୍ରଫଳକ, ଅନୁଶାସନ, ପୁରୁଣା ପୋଥି ଓ ବିଭିନ୍ନ ତାଳପତ୍ର ଖେଦାରୁ ଆମ ଓଡ଼ିଆ ଭାଷା କେତେ ପୁରୁଣା ତାହା ନିଶ୍ଚିତ ଭାବରେ ପ୍ରମାଣିତ କରୁଛି।
ମହାନଦୀ ଜଲ ବିବାଦର 45 ନମ୍ବର ଶୁଣାଣି ଆଜି ପ୍ରାଧିକରଣ ହୋଇଯାଇଛି। ପ୍ରାଧିକରଣ ଓଡ଼ିଶା ତରଫୁ ପକ୍ଷ ରଖବାର ଉତ୍ତରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍, ଗଲା ଅଗଷ୍ଟ ମାସ ଏପତକ ଓଡ଼ିଶା ଆଉ ଛତିଶଗଡ଼ ଭିତରେ ଆପୋଷ ବୁଝାମଣା ଅଗ୍ରଗତି ବାବଦେ ପ୍ରାଧିକରଣକେ ତଥ୍ୟ ଉପସ୍ଥାପନ କରାଯାଇଛି। ଆପୋଷ ସମାଧାନ ଲାଗି ଦୁଇ ରାଜ୍ୟର ଚେଷ୍ଟାକେ ପ୍ରାଧିକରଣ ପ୍ରଶଂସା କରିଛନ୍। ଇତାର ସହିତ ଅକ୍ଟୋବର 11 ତାରିଖ ତକ ବୁଝାମଣାର ଅଗ୍ରଗତି ବାବଦେ ଜନାବାରକେ ନିର୍ଦ୍ଦେଶ ଦେଇଛନ୍ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍। ଦୁହି ରାଜ୍ୟ ଭିତରେ ହୋଇଥିବାର କଥାବାର୍ତ୍ତା ବାବଦେ ଶ୍ରୀ ଆଚାର୍ଯ୍ୟ କହିଛନ୍, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ସାଙ୍ଗେ ଏ ବାବଦେ ଆଲୋଚନା କରିଛନ୍। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଭିଲ୍ ଦୁଇଥର ଆଲୋଚନା କରିଛନ୍। ମହାନଦୀ ଜଲ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ଥି ଆଲୋଚନା ଚାଲିଛି। ଖୁବ୍ ଜଲ୍ଦି ସମାଧାନ ଆଶ କରାଯାଉଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍। ରାଜ୍ୟ ସରକାର ସବୁ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଆଉ ଜିଲ୍ଲା ପରିଷଦ କାର୍ଯ୍ୟାଳୟମାନଙ୍କେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ବାଧ୍ୟତାମୂଳକ କରିଛନ୍। ଏ ବାବଦେ ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ତରଫୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଠିକ୍ ସମୟଥି ଅଧିକାରୀ ଆଉ କର୍ମଚାରୀମାନେ କାର୍ଯ୍ୟାଳୟକେ ପହଞ୍ଚିବାର ସହିତ କାମକାଜକେ ଫଟିକ୍ କରବାର୍ ଲାଗି ବ୍ୟବସ୍ଥା କରାଯାଇଛି। ଇଟା ସରକାରୀ ବ୍ୟବସ୍ଥାକେ ଉନ୍ନତ କରବାର ସହିତ ଲୋକଙ୍କୁ ସନ୍ତୁଷ୍ଟି ଦେବା ବୋଲି ନିର୍ଦ୍ଦେଶନାମାଥି କୁହାଯାଇଛି। ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଝାରସୁଗୁଡ଼ା ସହରନ 17 କୋଟି ଟଙ୍କାର 10 ପ୍ରକଳ୍ପର ଶିଳାନ୍ୟାସ କରିଛନ୍। ଇତାର ଭିତରେ ଝାରସୁଗୁଡ଼ା ବିଟିଏମ୍ ଛକ୍ନ ପୌର ପରିଷଦର ନୂଆ କାର୍ଯ୍ୟାଳୟ, ଝାଡ଼େଶ୍ୱର ମନ୍ଦିରର ଉନ୍ନୟନ ପ୍ରକଳ୍ପ, ହଟ୍ଲି ପଡ଼ାନ ମଲ୍ଟି କମ୍ପ୍ଲେକ୍ସ ପ୍ରକଳ୍ପ ରହିଛି। ଝାରସୁଗୁଡ଼ା ପୌରାଞ୍ଚଳକେ ମହାନଗର କରବାର ପ୍ରସ୍ତାବ ବିଚାରାଧୀନ ରହିଛି। ଆଉ ମାନଦଣ୍ଡ ପୂରା କଲେ ଖୁବ୍ ଜଲ୍ଦି ଏ ଦିଗେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍। ବାଚସ୍ପତି ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର 4 ୟୁନିଟ୍ଠାରେ ଥିବାର ପୁରୁଣା ଅତିଥି ଭବନ ସମ୍ପ୍ରସାରଣ କାମର ଶିଳାନ୍ୟାସ କରିଛନ୍। 3,08,00,000 ଟଙ୍କା ଖର୍ଚ୍ଚାଥି ତିଆରି ହେବାରକେ ଥିବାର 3 କୋଠାନ 16 କକ୍ଷ ରହିବା। ଇତାର ସହିତ ବିଧାନସଭାର ଅତିଥି ଭବନର କକ୍ଷ ସଂଖ୍ୟା 39 ବଢ଼ବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଚନ୍ଦ୍ରଗ୍ରହଣ ଲାଗି ଆଇବା କାଲି ପୁରୀ ଶ୍ରୀମନ୍ଦିର ନ ଖାସ ନୀତିକାନ୍ତି କରାଯିବା। ଖାସ ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅଧାରାତି 2 ଦୁଆର ଫିଟାଯିବାର ସହିତ 2:40 ଭିତରେ ମଙ୍ଗଳ ଆଳତୀ ହେବା। ତା ଋତୁରୁ ସବୁଦିନିଆ ନୀତିକାନ୍ତି କରାଯିବା। ଦିନର 12:30 ବଜେ ତକ୍ ସବୁ ନୀତିକାନ୍ତି ସର୍ବାର ଉତ୍ରୁ ଭକ୍ତମାନେ ଭିତର କାଠ ଦର୍ଶନ କରିବେ। ରାତି 9:57 ବେଲକେ ଗ୍ରହଣ ଛିଇଁଲେ ଦେବନୀତି ମୂଲ କରାଯିବା। ସେନ୍ତା ସମ୍ବଲପୁର ମା ସମଲେଶ୍ୱରୀଙ୍କର ନୀତିକାନ୍ତି ଥିଭିଲ ସାମାନ୍ ପରିବର୍ତ୍ତନ କରାଯାଇଛି। ସକାଳର ମଙ୍ଗଳ ଆଳତୀ ଆଉ ବାକି ନୀତିକାନ୍ତି ଉତ୍ରୁ ଦିନର 11:45 ତକ୍ ଦର୍ଶନ ଚାଲିବା। ତାର ଉତ୍ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ରାଜ୍ୟ ଚାଷୀମାନଙ୍କ ଲାଗି ଭରପୁର ମାତ୍ରା ଥି ସାର ମହଜୁଦ ରହିଛେ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ସେ କହିଛନ୍, ଚାଷୀମାନେ କେନ୍ସି ଗୁଜବକେ ବିଶ୍ୱାସ ନାଇଁ କରିକିରି ବଜାରନ ଦରକାର ହିସାବେ ସାର ନେଇପାରିବେ। କଳାବଜାର କରବାର ଆୟତ କରବାର ଲାଗି ସରକାର କଠୋର ପଦକ୍ଷେପ ନେଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ନଭେମ୍ବର 10 ମଡ଼ିଆ ଦିବସ ପାଳନ ଲାଗି ଉପମୁଖ୍ୟମନ୍ତ୍ରୀ ଆଉ କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏହି ଅବସରରେ 10 ଆଉ 11 ଦୁଇ ଦିନ ତକ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଆୟୋଜନ କରାଯିବା। ମଡ଼ିଆ ଦିବସର ଇବଛରର ବିଷୟବସ୍ତୁ କୃଷି ଜୈବ ବିବିଧତା ଓ ଐତିହ୍ୟରେ ମହିଳା କୃଷକଙ୍କର ଅବଦାନ ରଖାଯାଇଛି। କାର୍ଯ୍ୟକ୍ରମଟି 400 ଏତକା ମଡ଼ିଆ ଚାଷୀଙ୍କର ସହିତ ଦେଶ ବିଦେଶର ବହୁତେ ଗବେଷକ ଆଉ ବୈଜ୍ଞାନିକ ଯୋଗ ଦେବେ ବୋଲି ବୈଠକରୁ ଜଣାପଡ଼ିଛି। ସୂଚନା ଅନୁସାରେ ଦେଶେ ଓଡ଼ିଶା ଏକେଇ ଗୋଟିଏ ରାଜ୍ୟ ଭାବେ ମଡ଼ିଆ ଦିବସ ପାଳନ କରି ଆସୁଛି। ଦଶହରାକେ ନଜରଥି ରଖିକରି 20 ସେପ୍ଟେମ୍ବର ଭିତରେ ରାଜ୍ୟର ସହରମାନଙ୍କର ରାସ୍ତା ମରାମତି କାମ ସାରବାର ଲାଗି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱରଠାରେ ଆଜି ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କର ଅଧ୍ୟକ୍ଷତାରେ ଏ ବାବଦ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ପୂର୍ତ୍ତମନ୍ତ୍ରୀ ଭୁବନେଶ୍ୱର କଟକ ସମ୍ବଲପୁର ବରହମପୁର ରାଉରକେଲା ସହିତ ରାଜ୍ୟର ଭିନ୍ ଭିନ୍ ସହର ଆଉ ଜିଲ୍ଲାର ରାସ୍ତାଘାଟମାନଙ୍କର ସ୍ଥିତି ସମୀକ୍ଷା କରିଛନ୍। ରାସ୍ତା ମରାମତି ଲାଗି ଆଇବା ଦୁଇ ଦିନ ଭିତରେ ଗୋଟିଏ ଖାସ୍ ନୀତି ତିଆରି କରବାର ସହିତ ଇଞ୍ଜିନିୟରମାନେ ରାସ୍ତାମାନଙ୍କର ସିଧାସଳଖ ସ୍ଥିତି ଅନୁଧ୍ୟାନ କରିକିରି ରିପୋର୍ଟ ଦେବେ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଅକ୍ଟୋବର 4 ହେବାରକେ ଥିବାର ଯୁଗ୍ମ ପୁଲିସ ସେବା ପରୀକ୍ଷା CPSC 2024 3 ପେପର 6 ଘୁଞ୍ଚାଇ ଦିଆଯାଇଛି। ଏ ଦିନ 3 ପେପର ଫିଜିକ୍ସ ଆଉ କେମିଷ୍ଟ୍ରି ପରୀକ୍ଷା ହେବା। 4 ଦିନ ଦୁର୍ଗାପୂଜା ଭସାଣି ଥିବାରୁ ପରୀକ୍ଷା ଘୁଞ୍ଚାଯାଇଛି ବୋଲି OPRB ତରଫରୁ ସୂଚନା ଦିଆଯାଇଛି। GST ସଂସ୍କାର ଜରିଆ ଶିଳ୍ପ କ୍ଷେତ୍ରମାନଙ୍କର ଅଭିବୃଦ୍ଧି ହେବା ବୋଲି ଆଶ କରାଯାଉଛି। ଚମଡ଼ା ଜୁତା କାଗଜ ବୟନଶିଳ୍ପ ହସ୍ତଶିଳ୍ପ ଖେଳନା ଲଜିଷ୍ଟିକ୍ ବାଗି ଦରକାରୀ ଶିଳ୍ପକେ ଏହି ସଂସ୍କାର ବ୍ୟବସ୍ଥା ଥି ସାମିଲ କରାଯାଇଛି। ଏ ବାବଦେ ବରଗଡ଼ର ମନୋରମା ସାହୁ କହିଛନ୍,
ଆମେ ବୁକ୍ର ସାମଗ୍ରୀ ଯେନ୍ ଘିନୁଛୁ ଖାତା ବହି ଯେନ୍ ସାମାନ ଇରେଜର୍ ପେନ୍ ପେନ୍ସିଲ ହେଟାକେ ଆମକୁ GST ଦବାକେ ପଡ଼ୁଥିଲା। ଏବେ ସରକାର ହେଟାକେ କମେଇ ଦେଇଛନ୍, GST ଦବାକେ ନା ପଡ଼େ, ଯେନ୍ ଫଳରେ ଯେନ୍ ମିଡିଲ୍ କ୍ଲାସ୍ ଲୋକ ଅଛନ୍ ସେମାନଙ୍କୁ ବହୁତ ଅସୁବିଧା ହଉଥିଲା। ପିଲାମାନେ ଚାହୁଁଥିଲେ ବି ପ୍ରୋବ୍ଲେମ ବହୁତ ଫେସ୍ କରୁଥିଲେ, ଆଉ ସେଟାକେ ଆଉ ନା ପଡ଼େ।
କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କର ଛତର ଯାତ୍ରା ଲାଗି ଆଜି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକର ସୂଚନା ଅନୁସାରେ ଅକ୍ଟୋବର 30 ଦିନ ମାଣିକେଶ୍ୱରୀଙ୍କର ପବିତ୍ର ଛତର ଯାତ୍ରା ଜେନାଖାଲନ ପୂଜା ସାରିକରି ମନ୍ଦିର ଆଡ଼କେ ଯିବା। ଯାତ୍ରା ପହପର 4 ବାହାରିକରି ଦିନର 11 ମନ୍ଦିରକେ ପହଞ୍ଚିବା। ବୈଠକଟି ରାଜବାଟୀ ତରଫରୁ ରାଜା ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ସରସରା ପଞ୍ଚାୟତ କାର୍ଯ୍ୟାଳୟନ ଜନସୁରକ୍ଷା ଯୋଜନା ଥି ବୀମା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମ ଥି ମୁଖ୍ୟ ଅତିଥି ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଶାରଦା ପ୍ରସନ୍ନ ମହାନ୍ତି ଯୋଗ ଦେଇକରି ଲୁକେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଅଟଲ ପେନ୍ସନ୍ ଯୋଜନା ବାଗି ସରକାରୀ ଯୋଜନାର ଲାଭ କେନ୍ତା ପାଇପାରିବେ ସେ ବାବଦେ ବୁଝେଇଥିଲେ। କଳାହାଣ୍ଡି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଆଜି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍ନ ୟୁରିଆ ସାର ବଣ୍ଟାର ସମୀକ୍ଷା କରିଛନ୍। ଅଧିକାରୀମାନଙ୍କର ସିଧାସଳଖ ଦେଖରେଖ ସାର ବଣ୍ଟା କାମ ସୁରୁଖୁରୁତି ଚାଲିଥିବାର ସମୀକ୍ଷା ଉତ୍ତରୁ କୃଷି ଅଧିକାରୀ କହିଛନ୍। ସମ୍ବଲପୁର କାଇଁସିର ଖେଲପଡ଼ିଆ ସୈରେନ୍ଦ୍ରୀ ନାୟକ ସ୍ମାରକୀ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ହୋଇଯାଇଛି। ସମ୍ବଲପୁର ଜିଲ୍ଲା ବର୍ଷିଆନ କ୍ରୀଡ଼ା ସଂଘ ତରଫରୁ ହୋଇଥିବାର ପ୍ରତିଯୋଗିତା ଥି 16 ଦଲ ଭାଗ ନେଇଛନ୍। ପହିଲା ମ୍ୟାଚ୍ଟି ତାଲବ ଉଚ୍ଚ ବିଦ୍ୟାଳୟ ଦଲକେ ଟାଇବ୍ରେକର 3-1 ଗୋଲ୍ ଥି କାଇଁସିର ଉଚ୍ଚ ବିଦ୍ୟାଳୟ ଦଲ ହରାଇଛି। ସେନ୍ତା 2 ମ୍ୟାଚ୍ଟି ଲପଙ୍ଗା ଉଚ୍ଚ ବିଦ୍ୟାଳୟକେ ମୁଢ଼େନପାଲି IGA ଉଚ୍ଚ ବିଦ୍ୟାଳୟ 1-0 ଗୋଲ୍ ଥି ହରାଇଛି। ଲଘୁଚାପର ପ୍ରଭାବତି ରାଜ୍ୟ ବର୍ଷା ଲାଗି ରହିଛି। ଆଇବା 24 ଭିତରେ ରାଜ୍ୟର ବଡ଼ଭାଗୀ ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷା ହୋଇପାରେ। ନୂଆପଡ଼ା କଳାହାଣ୍ଡି ସହିତ 7 ଜିଲ୍ଲାନ ଘଡ଼ଘଡ଼ି ସହିତ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁଦ ଜଳଭଣ୍ଡାରନ ଜଳସ୍ତର କମ୍ବାନୁ ଆଜି 8 ଗେଟ୍ ବନ୍ଦ କରାଯାଇଛି। ଏଛେନ୍ 16 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଶେଷ ମୁଖିଆ ଖବର ଫେର୍ଘାଏ ସମ୍ବଲପୁର ରାଜ୍ୟସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍ ମୁଖ୍ୟମନ୍ତ୍ରୀ। ସାମିଲ ହେଲେ ମନ୍ତ୍ରୀ ବିଧାୟକ। ମହାନଦୀ ଜଲ ବିବାଦ ପ୍ରାଧିକରଣ ପକ୍ଷ ରଖିଲା ଓଡ଼ିଶା। ଅକ୍ଟୋବର 11 ତାରିଖ ହେବା ଆଇବା ଶୁଣାଣି। ଆଉ ଚନ୍ଦ୍ରଗ୍ରହଣ ଲାଗି ଆଇବା କାଲି ପୁରୀ ଶ୍ରୀମନ୍ଦିର ନ ହେବା ଖାସ ନୀତିକାନ୍ତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।